ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଦେଶେ ନୂଆ ସୃଜନକେ ତହକାବାର ଉଦ୍ୟମୀମାନଙ୍କୁ ଆଗ୍କେ ବଢ଼ାବାର ନିବେଶ ଆଧାରିତ ବିକାଶକେ ସକ୍ଷମ କରବାର ଲକ୍ଷ୍ୟ ଥି 2016 ଜାନୁଆରୀ 16 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଶୁଭାରମ୍ଭ କରିଥିଲେ। ଷ୍ଟାର୍ଟଅପ୍ ଇଣ୍ଡିଆର 10 ବର୍ଷର ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ହେବାର୍କେ ଥିବା କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗ ଦେଇକରି ଦେଶର ଭାଇବ୍ରେଣ୍ଟ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଥି ଯୋଡ଼ି ହୋଇକରି ଥିବାର ପ୍ରତିନିଧିମାନଙ୍କ ସଙ୍ଗେ ଆଲୋଚନା କରବେ। ଏ ବାବଦ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ଗୋଟିଏ ରିପୋର୍ଟ।
ଗଲା 10 ବର୍ଷ ହେଲା ଷ୍ଟାର୍ଟଅପ୍ ଇଣ୍ଡିଆ ଭାରତର ବର୍କସ୍ ଉଦ୍ୟୋଗ ଇକୋସିଷ୍ଟମ୍କେ ବିକଶିତ କରବାର ଥି ନିର୍ଣ୍ଣାୟକ ଭୂମିକା ନେଇଛି। ଷ୍ଟାର୍ଟଅପ୍ ଦିବସ ଅବସରରେ ବାହାରିଥିବା ଗୋଟିଏ ରିପୋର୍ଟ ଅନୁସାରେ ଦେଶ ଇହାଦେ ପୃଥିବୀର ସବୁନୁ ବଡ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ରହିଛି, ଯେନ୍ଟାକି ବଛରକ 12-15% ହାରତି ବଢ଼ୁଛି। 2014 ଦେଶେ ମାତ୍ରକ 350 DPIIT ମାନ୍ୟତା ପାଇଥିବା ଷ୍ଟାର୍ଟଅପ୍ ଥିଲା, ମାତ୍ରକ ଇହାଦେ ଇ ସଂଖ୍ୟା 210,000 ଅଧିକା ହୋଇଛି। ଇ ସମୟ ଭିତରେ ଓଡ଼ିଶାନୁ ପଞ୍ଜୀକୃତ ଷ୍ଟାର୍ଟଅପ୍ ସଂଖ୍ୟା 2519 ବଢ଼ିଛି। ସବୁନୁ ବଡ଼ କଥା ହେଲା ଦେଶର 45% ଷ୍ଟାର୍ଟଅପ୍ର ନେତୃତ୍ୱ ମହିଳାମାନେ ନେଉଛନ୍। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ବିସ୍ମିତା ପ୍ରଧାନ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜ ଆଉ ଏବା କାଲ କୋଲକାତାର ସୋନାର ବାଂଲାଠାରେ ହେବାର୍କେ ଥିବାର ନିବେଶକ ସମ୍ମିଳନୀଥି ଯୋଗ ଦେବେ। ସମ୍ମିଳନୀଥି ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବାର ସହିତ ଦେଶ ବିଦେଶର ଶିଳ୍ପପତି ନିବେଶକମାନଙ୍କ ସଙ୍ଗେ ଝନ୍ଝନ୍ କରି ଆଲୋଚନା କରିକରି ରାଇଜେ ପୁଞ୍ଜିନିବେଶ ଲାଗି ଆହ୍ୱାନ ଦେବେ। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ଗୋଟିଏ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭିଲ୍ ଯିବେ। ଓଡ଼ିଶାକେ ଖାଲି ଗୋଟିଏ କଞ୍ଚାମାଲ ଯୋଗାଣକାରୀ ରାଜ୍ୟ ଭାବେ ନାହିଁ ଦେଖିକରି ଜ୍ଞାନ ଆଧାରିତ ଅର୍ଥନୀତି ଆର୍ ଉତ୍ପାଦନ କେନ୍ଦ୍ର ଭାବେ ଗଢ଼ବାର ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍। ଭୁବନେଶ୍ୱରନୁ ଗଲାକାଲି ହୋଇଥିବାର ଗୋଟିଏ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାଥି ଓଡ଼ିଶା କେନ୍ଦ୍ରବିନ୍ଦୁଟି ରହିଛି। ଓଡ଼ିଶାର ପ୍ରାକୃତିକ ସମ୍ପଦ ଆର୍ ଉତ୍କୃଷ୍ଟ ମାନବ ସମ୍ବଳ ଆମକୁ ବିଶ୍ୱ ମାନଚିତ୍ରଟି ଗୋଟିଏ ଖାସ୍ ପରିଚୟ ଆଣିଦେବା। ପ୍ରାକୃତିକ ସମ୍ପଦ ସମ୍ଭାବନା, ଯୁବଶକ୍ତି ଆର୍ ବୈଷୟିକ ଜ୍ଞାନକୌଶଳର ତାଲମେଲ୍ଥି ଓଡ଼ିଶା ଗୋଟିଏ ନୂଆ ଆର୍ଥିକ ଅଧ୍ୟାୟ ତିଆରି କରବା ବୋଲିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ରାଜ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଇବା କିଛି ଦିନ ଭିତରେ ଭିନ୍ ଭିନ୍ ଜିଲ୍ଲାକେ ଯାଇକରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମମାନଙ୍କର ସମୀକ୍ଷା କରବେ। ପହିଲା କ୍ଷେପ୍ତି ପ୍ରଭାରୀ ଦାୟିତ୍ୱଟି ଥିବାର ସମ୍ବଲପୁର ଆର୍ ଅନୁଗୁଳ ଜିଲ୍ଲାକେ ଯାଇକରି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପମାନଙ୍କର ସମୀକ୍ଷା କରବେ। ସେନ୍ତା ସମ୍ବଲପୁର ଆଉ ବରଗଡ଼ ଜିଲ୍ଲାନୁ ଧାନଘିନାର ସ୍ଥିତି ଭିଲ୍ ସମୀକ୍ଷା କରବେ ବୋଲି ବିଭାଗ ତରଫରୁ ସୂଚନା ମିଳିଛି। ଭୁବନେଶ୍ୱର ମିଶନ ଶକ୍ତି ବିଭାଗ ଆର୍ ପର୍ଯ୍ୟଟନ ଆର୍ ଆତିଥେୟତା ଦକ୍ଷତା ପରିଷଦ ଭିତରେ ଗଲାକାଲି ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅନୁସାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଟେଣ୍ଟ ଭଡ଼ା, କେଟରିଂ ପରିଚାଳନା, ସେବା କ୍ଷେତ୍ରଟି ଉଦ୍ୟୋଗୀ ହେବାର ଲାଗି ତାଲିମ ଦିଆଯିବା। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହିକରି ପର୍ଯ୍ୟଟନ ଆର୍ ଆତିଥେୟତା କ୍ଷେତ୍ରଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହେବାର୍ଟାକେ ପ୍ରଶଂସା କରିଛନ୍। ଷ୍ଟାର୍ଟଅପ୍ ଇଣ୍ଡିଆର 10 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟନୁ ରାଜ୍ୟସ୍ତରୀୟ ନୂଆ ସୃଜନ ଆର୍ ଷ୍ଟାର୍ଟଅପ୍ ପ୍ରତିଯୋଗିତା ଆଜିଠାନୁ ମୂଲ ହେବା। ଦୁଇଦିନିଆ କାର୍ଯ୍ୟକ୍ରମକେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଉଦ୍ଘାଟନ କରବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ରାଜାରାଣୀ ମନ୍ଦିର ପରିସରନୁ ଥିବାର ମୁକ୍ତାକାଶ ରଙ୍ଗମଞ୍ଚନୁ ଆଜିଠାନୁ ରାଜାରାଣୀ ସଙ୍ଗୀତ ଉତ୍ସବ ମୂଲ ହେବା। ତିନିଦିନିଆ ମହୋତ୍ସବର ପହିଲା ଦିନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସିଆଲ୍ଟି ପଞ୍ଚାୟତ ବେଲରଦନା ଗାଁନୁ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲାସ୍ତରୀୟ ଅଲଗା ଅଧିକାରୀମାନେ ଉପସ୍ଥିତ ରହିକରି ଲୁକୁ ଦାଦନ ଖଟି ଯିବାର ବଦଳେ ନିଜର ଭିଟାମାଟିନୁ ରହିକରି ସରକାରୀ ସୁବିଧା ସୁଯୋଗ ଜରିଆ ଜୀବନ ଜୀବିକା ଅପନାବାର ଲାଗି ବୁଝାଇଛନ୍। ନୂଆପଡ଼ା ଜିଲ୍ଲାନୁ ଇ ବଛର 17,74,000 କ୍ୱିଣ୍ଟାଲ ଖରିଫ ଧାନ ଘିନା ଲକ୍ଷ୍ୟ ଧାରିଜ କରାଯାଇଥିଲା। ସେଥିରେ ଭିତରୁ ଏପତକ 94% ଧାନ ଘିନା ଲକ୍ଷ୍ୟ ହାସଲ ହୋଇଛି ବୋଲିକରି ଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗଲା ବଛର ମୋଟ 17,00,000 କ୍ୱିଣ୍ଟାଲରୁ ଅଧିକା ଧାନ ଘିନା ଯାଇଥିଲା। ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବା କାଲି ତକ ଶୀତ ଜାରି ରହିବା, ପରଦିନଠାନୁ ପଶ୍ଚିମା ଝଡ଼ର ପ୍ରଭାବ ଥି ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବା। ଏବେ 24 ଘଣ୍ଟା ଭିତରେ ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ 8 ଜିଲ୍ଲାନୁ ଜବର ଶୀତ ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।